आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନଙ୍କୁ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗ୍ୟାଙ୍ଗଟକ୍ର ପାଲଜୋର ଷ୍ଟାଡିୟମ୍ରେ ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଅଳଙ୍କରଣ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପୁରସ୍କାର ପାଇବା କ୍ଷେତ୍ରରେ ସିକିମ୍ ହେଉଛି 15ତମ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳର ତୃତୀୟ ରାଜ୍ୟ। ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଇଛନ୍ତି।
ପୋଲିସ ବ୍ୟବସ୍ଥାକୁ ଅଧିକ ସିଟିଜେନ୍ ଫ୍ରେଣ୍ଡଲି ବନାଇବା ଚାହିଁ ତାକି ସାମାନ୍ୟ ଲୋକ ବିନା ଭୟକେ ଆପଣ ସମସ୍ୟା ଦର୍ଜ କରା ସକେ। ମହିଳା ବଚ୍ଚୋଁ ଓର କମଜୋର ବର୍ଗଙ୍କ ପ୍ରତି ସମ୍ବେଦନଶୀଲ ବ୍ୟବହାର କୋ ବି ପ୍ରାଥମିକତା ଦେନି ଚାହିଁ। ସାଇବର କ୍ରାଇମ୍, ଅନଲାଇନ୍ ଫ୍ରଡ୍, ହେକିଂ ଓର ଡିପ୍ ଫେକ୍ ଜୈସି ନେଇ ଚୁନୌତିଆ ସାମ୍ନେ ଆ ରହି ଇନ୍ ନେଇ ଚୁନୌତିଓ ସେ ନିପଟନେ କେ ଲିଏ ପୁଲିସଙ୍କ ଲେଟେଷ୍ଟ ଟେକ୍ନୋଲୋଜି, ସାଇବର ସିକ୍ୟୁରିଟି ଓ ଡିଜିଟାଲ ଇନ୍ଭେଷ୍ଟିଗେସନ୍ ମେ ଦକ୍ଷ ବନାନା ହୋଗା।
ପୋଲିସ କର୍ମଚାରୀମାନେ ମହିଳା, ଗରିବ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସମ୍ବେଦନଶୀଳ ହେବା ଲାଗି ରାଷ୍ଟ୍ରପତି କହିଛନ୍ତି। ସେହିପରି ସାଇବର କ୍ରାଇମ୍, ଅନ୍ଲାଇନ୍ରେ ଠକାମୀ, ବିଭ୍ରାନ୍ତିକର ତଥ୍ୟ ଯାଞ୍ଚ ଦିଗରେ ଅତ୍ୟାଧୁନିକ କୌଶଳ ଅବଲମ୍ଭନ କରି ପୋଲିସ ସର୍ବଦା ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସିକିମ୍ରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଲାଗି ସିକିମ୍ ପୋଲିସର ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତିଙ୍କ ପୋଲିସ ଧ୍ୱଜା ଅସାଧାରଣ ସେବା, ଅନୁଶାସନ ଓ ଦେଶ ପ୍ରତି ସମର୍ପଣ ଲାଗି ସର୍ବୋଚ୍ଚ ସମ୍ମାନ ଭାବେ ବିବେଚନା କରାଯାଏ। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି 3ଟି ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀ ନିମନ୍ତେ ନୂତନ ରାଜ୍ୟ ଶାଖା ସଭାପତିଙ୍କ ନିଯୁକ୍ତି ଘୋଷଣା କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦିଲ୍ଲୀ ଶାଖା ସଭାପତି ନିମନ୍ତେ ପୂର୍ବ ଦିଲ୍ଲୀ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ହରିୟାଣା ବିଜେପି ସଭାପତି ରୂପେ ଡକ୍ଟର ଅର୍ଚ୍ଚନା ଗୁପ୍ତା, ପଞ୍ଜାବ ବିଜେପି ସଭାପତି ରୂପେ କେୱାଲ ସିଂ ଧିଲନ, ତ୍ରିପୁରା ବିଜେପି ସଭାପତି ରୂପେ ଅଭି ସିଂ ଦେବରାୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା ବ୍ୟବସ୍ଥାରେ ନୂତନ ଭାବେ ଆରମ୍ଭ କରାଯାଇଥିବା ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନରେ ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଛନ୍ତି। ସିବିଏସ୍ଇ ଅଧିକାରୀଙ୍କ ସହ ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଏହି ଅନ୍ସ୍କ୍ରିନ୍ ମାର୍କିଂ ଡିଜିଟାଲ ବ୍ୟବସ୍ଥା ଏକ ପ୍ରଗତିଶୀଳ ମାଧ୍ୟମ ପାଲଟିଛି। ଦେଶ ଏବଂ ବିଦେଶର ବହୁ ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନ ଏହି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଆପଣେଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ପ୍ରାୟ 17 ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ, ଏବେ ସୁଦ୍ଧା 4 ଲକ୍ଷ ଛାତ୍ରଛାତ୍ରୀ ଉତ୍ତର ଖାତା ପାଇପାରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକ୍ରିୟା ମାଧ୍ୟମରେ ପ୍ରଥମ ଥର ଲାଗି ପ୍ରାୟ 40 କୋଟି ପରୀକ୍ଷା ଖାତା ଫଟୋକପିର ମୂଲ୍ୟାଙ୍କନ କରାଯାଇଛି।
बच्चों को ट्रांसपेरेंटली अपने मार्क के बारे में जानकारी मिले, उनको ट्रांसपेरेंटली स्कैन कॉपी के माध्यम से उनकी आंसर शीट उनके हाथ में आए, ये ओएसएम की व्यवस्था है। पहली बार देश में सीबीएसई ने इसको प्रयोग किया, उसमें कुछ विसंगति ध्यान में आ रही, इसको मैं दायित्व लेता हूं, उसको इसे ठीक करा जाए। हम एक भी विद्यार्थी की अनआंसर्ड क्वारी को असमाधित नहीं छोड़ेंगे।
ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ପକ୍ଷରୁ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ଅଣ୍ଡର ଗ୍ରାଜୁଏଟ୍ ସିୟୁଇଟି ୟୁଜି 2026 ପରୀକ୍ଷା ନିମନ୍ତେ ସଂଶୋଧିତ ପରୀକ୍ଷା ତାରିଖ ଏବଂ ଆଡ୍ମିଟ୍ କାର୍ଡ ପ୍ରଦାନ ଘୋଷଣା କରାଯାଇଛି। ଚଳିତ ମାସ 31 ତାରିଖ ଏବଂ ଆସନ୍ତା ମାସ 6 ଏବଂ 7 ତାରିଖରେ ଏଥିନିମନ୍ତେ ପ୍ରବେଶିକା ପରୀକ୍ଷା ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆଜି ହେବାକୁ ଥିବା ପରୀକ୍ଷା ଇଦ୍ ଉଲ୍ ଆଝା ପାଇଁ ପୁନଃନିର୍ଦ୍ଧାରିତ କରାଯାଇଛି। ଆସନ୍ତା ରବିବାର ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନଙ୍କୁ ଆଡ୍ମିଟ୍ କାର୍ଡ ପ୍ରଦାନ ଆରମ୍ଭ ହୋଇଛି। ସେମାନେ ଅଫିସିଆଲ୍ ୱେବ୍ସାଇଟ୍ ଏନ୍ଟିଏ ସିୟୁଇଟି ଏନ୍ଟିଏ .nic.in ଡାଉନ୍ଲୋଡ୍ କରି ଆଡ୍ମିଟ୍ କାର୍ଡ ପାଇପାରିବେ। ଆସନ୍ତା ମାସ 6 ଏବଂ 7 ତାରିଖରେ ହେବାକୁ ଥିବା ପରୀକ୍ଷା ଲାଗି ଖୁବ୍ ଶୀଘ୍ର ଆଡ୍ମିଟ୍ କାର୍ଡ ପ୍ରଦାନ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ କରାଯାଇଛି, ଯାହାକି ଗତବର୍ଷ ତୁଳନାରେ 5.3% ଅଧିକ। ନୂଆଦିଲ୍ଲୀଠାରେ ଆଜି ଖରିଫ୍ ଅଭିଯାନ 2026 ପାଇଁ ଆୟୋଜିତ କୃଷି ସଂକ୍ରାନ୍ତ ଜାତୀୟ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି କୃଷକମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଶ୍ରୀ ଚୌହାନ କହିଛନ୍ତି ସରକାର କୃଷି ଏବଂ କୃଷକ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦେଇଛନ୍ତି। ଚୀନ୍କୁ ଅତିକ୍ରମ କରି ଭାରତ ବିଶ୍ୱରେ ସର୍ବାଧିକ ଚାଉଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି ସଂକ୍ରାନ୍ତ ଏହି ଦୁଇ ଦିବସୀୟ କାର୍ଯ୍ୟକ୍ରମ ଖରିଫ୍ କୃଷି କ୍ଷେତ୍ର ନିମନ୍ତେ ରୋଡ୍ମ୍ୟାପ୍ ପ୍ରସ୍ତୁତି ଦିଗରେ ସହାୟକ ହେବ ବୋଲି ଶ୍ରୀ ଚୌହାନ କହିଛନ୍ତି। ସେହିପରି ଏହି କାର୍ଯ୍ୟକ୍ରମ ଜୈବ କୃଷି ଏବଂ ସମନ୍ୱିତ କୃଷି ସଂକ୍ରାନ୍ତରେ ଆଲୋଚନା ପାଇଁ ମଞ୍ଚ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବେ। କର୍ଣ୍ଣାଟକ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ୍କେ ପାଟିଲ ସିଦ୍ଧରମୟାଙ୍କ ଦ୍ୱାରା ଆୟୋଜିତ ପ୍ରାତଃଭୋଜନ ବୈଠକ ପରେ ଏହି ସୂଚନା ଦେଇଛନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଶ୍ରୀ ସିଦ୍ଧରମୟା ଲୋକଭବନରେ ଆଜି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ଦାୟିତ୍ୱରେ ରହିବେ ବୋଲି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ଆଜି ଇଦ୍ ଉଲ୍ ଆଝା ପର୍ବ ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନମାଜ ପାଠ ଲାଗି ଏକତ୍ରିତ ହୋଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଲ୍ ଆଝା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପର୍ବ ସମସ୍ତଙ୍କୁ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରଦାନ କରିବ ବୋଲି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଇଦ୍ ଉଲ୍ ଆଝା ପର୍ବ ସମାଜରେ ଭ୍ରାତୃଭାବ ଏବଂ ଶାନ୍ତି ପ୍ରତିଷ୍ଠା ଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ସେ ସମସ୍ତଙ୍କର ସାଫଲ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୀର ସବରକରଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ବୀର ସବରକରଙ୍କ ସାହସ ଏବଂ ଦେଶାତ୍ମବୋଧ ଚିନ୍ତାଧାରା ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଯୋଗାଇବ। ବୀର ସବରକରଙ୍କ ବୁଦ୍ଧି ଏବଂ ସାମାଜିକ ସଂସ୍କାର ଦିଗରେ ତାଙ୍କର ପଦକ୍ଷେପ ଉଲ୍ଲେଖନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିହାରର ଉତ୍ତର ଏବଂ ପୂର୍ବାଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଘଟିଛି। ଖଗାରିଆ ଏବଂ ମୁଜାଫର ଜିଲ୍ଲାରେ 2 ଜଣ ଲେଖାଏଁ, ମୁଙ୍ଗେର, ଭାଗଲପୁର, ପୂର୍ବ ଚମ୍ପାରନ୍ ଏବଂ ପଶ୍ଚିମ ଚମ୍ପାରନ୍ ଜିଲ୍ଲାରେ 1 ଜଣ ଲେଖାଏଁ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ନିକଟ ସମ୍ପର୍କୀୟଙ୍କୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଲାଗି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବାଞ୍ଚଳ ଏବଂ ବିଦର୍ଭରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଦିଲ୍ଲୀ, ଚଣ୍ଡିଗଡ଼, ରାଜସ୍ଥାନ, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ଓଡ଼ିଶା, ପଞ୍ଜାବ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା 2 ଦିନ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତାମିଲନାଡୁ, ପୁଡୁଚେରୀ ଏବଂ କରେଇକାଲରେ ଜଳବାୟୁରେ ପ୍ରବଳ ଆର୍ଦ୍ରତା ରହିବ ବୋଲି ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳ ବିହାର, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆସନ୍ତାକାଲି ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ପୋଲିସ ବାହିନୀକୁ ଅଧିକ ନାଗରିକ କେନ୍ଦ୍ରିକ ହେବା ଲାଗି ଆହ୍ୱାନ ଦେଲେ ରାଷ୍ଟ୍ରପତି। ସିକିମ୍ ପୋଲିସକୁ ସମ୍ମାନଜନକ ରାଷ୍ଟ୍ରପତି ପୋଲିସ ଧ୍ୱଜା ପ୍ରଦାନ। ସିବିଏସ୍ଇ ପରୀକ୍ଷାରେ ଅନ୍ସ୍କ୍ରିନ୍ ମୂଲ୍ୟାଙ୍କନ ବ୍ୟବସ୍ଥା ସ୍ୱଚ୍ଛତା ପ୍ରଦାନ କରିବ ବୋଲି କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଦେଶରେ ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନ 376 ନିୟୁତ ଟନ୍ରୁ ଅଧିକ ହେବ ବୋଲି ଆକଳନ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଆଜି ଦେବେ ଇସ୍ତଫା ଏବଂ ଇଦ୍ ଉଲ୍ ଆଝା ଅବସରରେ ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନଙ୍କୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା। ସମ୍ବାଦ ଶେଷ ହେଲା।